ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଦାନ କରିବେ ପଞ୍ଚମ ଜାତୀୟ ଜଳ ପୁରସ୍କାର। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଆଜିଠାରୁ ଦୁଇଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ ଗାନ୍ଧୀନଗରଠାରେ ଚତୁର୍ଦ୍ଦଶ ସର୍ବଭାରତୀୟ ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ସମ୍ମିଳନୀ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ପୁରୁଷ ଟି20 ଏମର୍ଜିଂ ଟିମ୍ସ ଏସିଆ କପ୍ କ୍ରିକେଟ୍ରେ ୟୁଏଇକୁ 7 wicketରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ପଞ୍ଚମ ଜାତୀୟ ଜଳ ପୁରସ୍କାର 2023 ପ୍ରଦାନ କରିବେ। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏଥିଲାଗି 9 ବର୍ଗରେ 38 ଜଣ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରେ ସର୍ବଶ୍ରେଷ୍ଠ ରାଜ୍ୟ, ଜିଲ୍ଲା, ଗ୍ରାମ ପଞ୍ଚାୟତ, ସହରାଞ୍ଚଳ ପୌର ପରିଷଦ ଓ ସର୍ବଶ୍ରେଷ୍ଠ ଜଳ ବ୍ୟବହାରକାରୀ ସଂଘ ଆଦି ଅନ୍ତର୍ଭୁକ୍ତ। ସର୍ବଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶା ପ୍ରଥମ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ଉତ୍ତରପ୍ରଦେଶ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନଟି ଗୁଜରାଟ ଓ ପୁଡୁଚେରୀ ଯୁଗ୍ମ ଭାବେ ହାସଲ କରିଛନ୍ତି। ବିଜେତାମାନଙ୍କୁ ଟ୍ରଫି, ନଗଦ ଅର୍ଥ ଏବଂ ମାନପତ୍ର ପ୍ରଦାନ କରାଯିବ। ମନ୍ତ୍ରଣାଳୟ କହିଛି ଜାତୀୟ ସ୍ତରରେ ଜଳ ପରିଚାଳନା ଓ ସଂରକ୍ଷଣ ଦିଗରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ସମନ୍ୱିତ ଅଭିଯାନ ଆରମ୍ଭ କରିଛନ୍ତି। ଜଳ ସମୃଦ୍ଧ ଭାରତ ଭିଜନ ହାସଲ କରିବା ଦିଗରେ ଦେଶବ୍ୟାପୀ ପ୍ରୟାସ ଜାରି ରଖିଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାଗୁଡ଼ିକର କାର୍ଯ୍ୟ ଉପରେ ସମୀକ୍ଷା କରାଯାଇ ଏହି ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଆଜିଠାରୁ ଦୁଇଦିନିଆ ରୁଷ ଗସ୍ତରେ ଯିବେ। କାଜାନ୍ଠାରେ ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାକୁ ନେଇ 16 ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀର ଚଳିତ ଥରର ବିଷୟବସ୍ତୁ ରହିଛି ବିଶ୍ୱ ବିକାଶ ଓ ନିରାପତ୍ତା ଲାଗି ବହୁପକ୍ଷବାଦର ସଶକ୍ତିକରଣ। ବ୍ରିକ୍ସ ନେତୃବୃନ୍ଦଙ୍କୁ ବିଭିନ୍ନ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ଲାଗି ସୁଚିନ୍ତିତ ମତ ବିନିମୟ କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହେବ। ସେହିଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆପୋଷ ସହାୟତା ସହିତ ପୂର୍ବରୁ ବ୍ରିକ୍ସ ପକ୍ଷରୁ ନିଆଯାଇଥିବା ବିଭିନ୍ନ ନିଷ୍ପଭିଗୁଡ଼ିକର କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତ ସମ୍ପର୍କରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ନିମନ୍ତ୍ରଣକ୍ରମେ ଆଜି କାଜାନ ଅଭିମୁଖେ ଯାତ୍ରା କରିବେ। ଭାରତ ହେଉଛି ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ ଏବଂ ପ୍ରଥମରୁ ବ୍ରିକ୍ସର ଆଭିମୁଖ୍ୟକୁ ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟକାରୀ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ବୋଲି ଶ୍ରୀ ମିଶ୍ରୀ କହିଛନ୍ତି। ସେ କହିଛନ୍ତି ବିଶେଷକରି ଅର୍ଥନୈତିକ ଅଭିବୃଦ୍ଧି, ନିରନ୍ତର ବିକାଶ ଏବଂ ବିଶ୍ୱସ୍ତରରେ ସୁଶାସନ ଦିଗରେ ସଂସ୍କାର ଆଣିବା କ୍ଷେତ୍ରରେ ବ୍ରିକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଭିନ୍ନ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ଦିଗରେ ମଧ୍ୟ ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାବ୍ୟସ୍ତ ହୋଇଛି। ବ୍ରିକ୍ସର ନୂତନ ସଦସ୍ୟମାନଙ୍କୁ ଅନ୍ୟ ସଦସ୍ୟ ରାଷ୍ଟ୍ରମାନଙ୍କ ସହିତ ଆପୋଷ ସହଯୋଗ ଦିଗରେ ସାମିଲ କରିବା ଉପରେ ଚଳିତ ଶିଖର ସମ୍ମିଳନୀରେ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ମିଶ୍ରୀ କହିଛନ୍ତି। ସେ କହିଛନ୍ତି ଏହି ଦୁଇଦିନିଆ ସମ୍ମିଳନୀରେ ଅର୍ଥନୈତିକ ସହଯୋଗ, ଶକ୍ତି ଏବଂ ଖାଦ୍ୟ ନିରାପତ୍ତା ସହଯୋଗକୁ ସଶକ୍ତ କରିବା ସହିତ ସ୍ୱାସ୍ଥ୍ୟ ଏବଂ ଯୁବବର୍ଗଙ୍କ ଜ୍ଞାନ ଆଦାନ ପ୍ରଦାନ ଦିଗରେ ମଧ୍ୟ ଆଲୋଚନା ହେବ। ଦକ୍ଷିଣ ଆଫ୍ରିକାରେ ଗତବର୍ଷ ଅନୁଷ୍ଠିତ ଶିଖର ସମ୍ମିଳନୀରେ ଇଜିପ୍ଟ, ଇରାନ, ଇଥିଓପିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସଦସ୍ୟ ଭାବେ ସାମିଲ ହେବା ପରେ ଏହା ହେଉଛି ବ୍ରିକ୍ସର ପ୍ରଥମ ବୈଠକ। ବର୍ତ୍ତମାନ ବ୍ରିକ୍ସର ସଦସ୍ୟ ସଂଖ୍ୟା 9 ପହଞ୍ଚିଛି। ବୈଦେଶିକ ସଚିବ କହିଛନ୍ତି ଆଜିଠାରୁ ଏହି ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଆସନ୍ତାକାଲି ଏହି ସମ୍ମିଳନୀର ପ୍ରମୁଖ ଦିନ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭିନ୍ନ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବାର ସମ୍ଭାବନା ରହିଛି ବୋଲି ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଚତୁର୍ଦ୍ଦଶ ସର୍ବଭାରତୀୟ ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ସମ୍ମିଳନୀ ଉଦ୍ଘାଟନ କରିବେ। ଗୁଜରାଟ ଗସ୍ତରେ ଥିବା ଶ୍ରୀ ଶାହା ଆନନ୍ଦଠାରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର 60ତମ ପ୍ରତିଷ୍ଠା ଦିବସରେ ଯୋଗଦେବେ। ଏହି ଅବସରରେ ଶ୍ରୀ ଶାହା ବୋର୍ଡର 3 ନୂଆ ପ୍ରକଳ୍ପକୁ ଉଦ୍ଘାଟନ କରିବେ। ପରେ ସେ ଗୁଜରାଟ ବିଧାନସଭାର ଡ୍ରାଫ୍ଟିଂ ପ୍ରଶିକ୍ଷଣ କାର୍ଯ୍ୟରେ ଯୋଗଦେଇ ବିଧାୟକମାନଙ୍କୁ ସମ୍ବୋଧନ କରିବେ। 19 ବର୍ଷର ବ୍ୟବଧାନ ପରେ ଚତୁର୍ଦ୍ଦଶ ସର୍ବଭାରତୀୟ ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 60 ଜଣ ବରିଷ୍ଠ ଅଧିକାରୀଙ୍କ ସମେତ 1200 ଜଣ ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ଅଂଶଗ୍ରହଣ କରିବେ। ବେସାମରିକ ପ୍ରତିରକ୍ଷା ଏବଂ ହୋମ୍ଗାର୍ଡ ମହାନିର୍ଦ୍ଦେଶକ ବିବେକ ଶ୍ରୀବାସ୍ତବ କହିଛନ୍ତି, ସମ୍ମିଳନୀରେ ବେସାମରିକ ପ୍ରତିରକ୍ଷା ବିଲ୍ ଓ ଆଦର୍ଶ ହୋମ୍ଗାର୍ଡ ବିଲ୍ର ନୀତି ଉପରେ ଆଲୋଚନା ହେବ। ଉଭୟ କ୍ଷେତ୍ରରେ କିଭଳି ଆଧୁନିକ ଜ୍ଞାନକୌଶଳର ଉପଯୋଗ କରାଯାଇପାରିବ ସେ ନେଇ ମଧ୍ୟ ସମ୍ମିଳନୀରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଆସନ୍ତା ନଭେମ୍ବର 20 ତାରିଖରେ 38 ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଚଳିତ ମାସ 29 ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି। ପ୍ରାର୍ଥୀମାନେ ଦିନ 11:00 ଅପରାହ୍ନ 3:00 ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଅକ୍ଟୋବର 30 ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବାବେଳେ ନଭେମ୍ବର 1 ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର 13 ଅନୁଷ୍ଠିତ ହେବ। ଉଭୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ନଭେମ୍ବର 23 ଭୋଟ୍ ଗଣତି ହେବ। ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏପର୍ଯ୍ୟନ୍ତ 25 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଅକ୍ଟୋବର 25 ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି। ଦେଶର 5 ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ମୁଖ୍ୟ ମହାପ୍ରବନ୍ଧକ ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପଦବୀଗୁଡ଼ିକ ପରିଚାଳନା ବୋର୍ଡର ସଦସ୍ୟଙ୍କ ମାନ୍ୟତାଠାରୁ ନିମ୍ନରେ ରହିବ। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ। ଏହା ବ୍ୟତୀତ ଯେଉଁ ବ୍ୟାଙ୍କଗୁଡ଼ିକରେ ମୁଖ୍ୟ ମହାପ୍ରବନ୍ଧକ ପଦବୀ ପୂର୍ବରୁ ରହିଛି ସେଠାରେ ମଧ୍ୟ ସେହି ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଅନୁମୋଦନ କରିଛନ୍ତି। ଫଳରେ 11 ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ମୁଖ୍ୟ ମହାପ୍ରବନ୍ଧକ ପଦବୀ ସଂଖ୍ୟା 80 to 144 ବୃଦ୍ଧି ପାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିକ୍ଷୋଭରତ କନିଷ୍ଠ ଡାକ୍ତରୀ ଦଳର ପ୍ରତିନିଧିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଗତକାଲି ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ବୈଠକରେ ଆର୍ଜିକର ମେଡିକାଲ କଲେଜ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ କନିଷ୍ଠ ଡାକ୍ତରମାନେ ଆମରଣ ଅନଶନ ପ୍ରତ୍ୟାହାର କରିଛନ୍ତି। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ଉପସ୍ଥିତ ଥିଲେ। ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀଠାରେ ଆଜିଠାରୁ 2-ଦିନିଆ ଜାତୀୟ ସ୍ତରୀୟ ଅମରାବତୀ ଡ୍ରୋନ୍ ଶିଖର ସମ୍ମିଳନୀ 2024 ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ। ଆନ୍ଧ୍ରପ୍ରଦେଶ ଡ୍ରୋନ୍ କର୍ପୋରେସନ ଦ୍ୱାରା ଆୟୋଜିତ ଏହି ଶିଖର ସମ୍ମିଳନୀରେ ପ୍ରାୟ 1000 ଅଧିକ ପ୍ରତିନିଧି ଏବଂ ପ୍ରଦର୍ଶନକାରୀ ଅଂଶଗ୍ରହଣ କରିବେ। ଶିଖର ସମ୍ମିଳନୀରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ପ୍ରତିରକ୍ଷା, ଭାରତୀୟ ଶିଳ୍ପ ମହାସଂଘ, ଗବେଷକ ଓ ଉଦ୍ୟୋଗୀମାନେ ମିଳିତ ହେବେ। ଡ୍ରୋନ୍ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ଡ୍ରୋନ୍ ଜ୍ଞାନକୌଶଳର ଭବିଷ୍ୟତ ଉପରେ ଆଲୋଚନା କରିବା ସହ ଡ୍ରୋନ୍ ଇକୋସିଷ୍ଟମ ନିର୍ମାଣ ପାଇଁ ରଣନୀତି ପ୍ରସ୍ତୁତ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ କଂଗ୍ରେସ 21 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ଓରାନ ଲୋହାରଡାଗା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ଦଳର ବରିଷ୍ଠ ନେତା ଡକ୍ଟର ଅଜୟ କୁମାର ପୂର୍ବ ଜାମସେଦପୁର ଆସନରୁ ନିର୍ବାଚନ ଲଢ଼ିବେ। ଝାଡ଼ଖଣ୍ଡ ମନ୍ତ୍ରୀ ଡକ୍ଟର ଇରଫାନ ଅନସାରୀ ଜମତାରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଗ୍ରାମାଞ୍ଚଳଗୁଡ଼ିକରେ ମତଦାନ ସମୟ ହ୍ରାସ କରାଯାଇଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ସୁପ୍ରିୟ ଭଟ୍ଟାଚାର୍ଯ୍ୟ ଏହି ଅଭିଯୋଗ କରିଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବିକୁମାର କହିଛନ୍ତି, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଥିବା 981 ବୁଥ୍ରେ 7:00 to 4:00 ପର୍ଯ୍ୟନ୍ତ ମତଦାନ ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଅବଶିଷ୍ଟ ବୁଥ୍ଗୁଡ଼ିକରେ 5:00 ପର୍ଯ୍ୟନ୍ତ ମତଦାନ ହେବ। ସେ କହିଛନ୍ତି, ଝାଡ଼ଖଣ୍ଡରେ ମୋଟ 29,562 ମତଦାନ କେନ୍ଦ୍ର ରହିଛି। ସେଗୁଡ଼ିକ ମଧ୍ୟରୁ 24,520 ମତଦାନ କେନ୍ଦ୍ର ଗ୍ରାମାଞ୍ଚଳରେ ଏବଂ 5,042 ମତଦାନ କେନ୍ଦ୍ର ସହରାଞ୍ଚଳରେ ରହିଛି। ପୁରୁଷ T20 ଏମର୍ଜିଂ ଟିମ୍ସ ଏସିଆ କପ୍ କ୍ରିକେଟ୍ରେ ଗତକାଲି ଅଲ୍ ଆମେରାତ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଏ ଦଳ UAEକୁ 7 ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି UAE 107 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଏହାର ଜବାବରେ ଭାରତ ଏ ଦଳ 11 3 ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆସନ୍ତାକାଲି ଭାରତ ଏ ଦଳ ଓମାନ ବିପକ୍ଷରେ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣିଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଦାନ କରିବେ ପଞ୍ଚମ ଜାତୀୟ ଜଳ ପୁରସ୍କାର। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଆଜିଠାରୁ ଦୁଇଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ ଗାନ୍ଧୀନଗରଠାରେ ଚତୁର୍ଦ୍ଦଶ ସର୍ବଭାରତୀୟ ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ସମ୍ମିଳନୀ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି ଏବଂ ପୁରୁଷ T20 ଏମର୍ଜିଂ ଟିମ୍ସ ଏସିଆ କପ୍ କ୍ରିକେଟ୍ରେ UAEକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।